ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆସନ୍ତାକାଲିଠାରୁ ତିନିଦିନିଆ ଝାଡ଼ଖଣ୍ଡ, ଗୁଜରାଟ ଏବଂ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 17 ତାରିଖରୁ ସମଗ୍ର ଦେଶରେ ପାଳନ ହେବ ସ୍ୱଚ୍ଛତା ହିଁ ସେବା ଅଭିଯାନ। ସମସ୍ତ ଭାଷାକୁ ମଜବୁତ କରିପାରିଲେ ଏକ ମଜବୁତ ଦେଶ ନିର୍ମାଣ ହୋଇପାରିବ, କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଓଡ଼ିଶାରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ପରିବାରର ସମସ୍ତ ଯୋଗ୍ୟ ମହିଳା ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯିବ, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ପୁରୁଷ ଏସିଆ କପ୍ ହକି ଚମ୍ପିୟନ୍ସିପ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ 2-1 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତିନିଦିନିଆ ଝାଡ଼ଖଣ୍ଡ, ଗୁଜରାଟ ଏବଂ ଓଡ଼ିଶା ଗସ୍ତ କରିବେ। ଆସନ୍ତାକାଲି ଶ୍ରୀ ମୋଦି ଝାଡ଼ଖଣ୍ଡରେ 6ଟି ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଝାଡ଼ଖଣ୍ଡରେ 660 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ। ଟାଟାନଗରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି 20,000 ଗ୍ରାମୀଣ ଉପଭୋକ୍ତାଙ୍କୁ ପିଏମ୍ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରିବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାର ହିତାଧିକାରୀମାନଙ୍କ ସହ ଗୁଜରାଟର ଗାନ୍ଧୀନଗରଠାରେ କଥାବାର୍ତ୍ତା କରିବେ। ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ପ୍ରଧାନମନ୍ତ୍ରୀ ଚତୁର୍ଥ ବିଶ୍ୱ ପୁନଃ ବ୍ୟବହାରକ୍ଷମ ଶକ୍ତି ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦି ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପ ଉଦ୍ଘାଟନ କରିବା ସହ ମେଟ୍ରୋ ଟ୍ରେନ୍ରେ ଗିଫ୍ଟ ସିଟି ପର୍ଯ୍ୟନ୍ତ ଯାତ୍ରା କରିବେ। ସେହିଦିନ ସନ୍ଧ୍ୟାରେ ଅହମ୍ମଦାବାଦରେ ଶ୍ରୀ ମୋଦି 8,000 କୋଟିରୁ ଅଧିକ ଟଙ୍କାର ଅନେକଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। 17 ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ପିଏମ୍ ଆବାସ ଯୋଜନା ସହରାଞ୍ଚଳର ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ ଏବଂ ଭୁବନେଶ୍ୱରଠାରେ 3,800 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱଚ୍ଛତା ହିଁ ସେବା ଅଭିଯାନ 2024 ଆସନ୍ତା 17 ତାରିଖରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳନ କରାଯିବ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା। ଚଳିତ ବର୍ଷ ସ୍ୱଚ୍ଛ ଭାରତ ମିଶନର 10ମ ବାର୍ଷିକୀ ପାଳନ ଅବସରରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହରଲାଲ କହିଛନ୍ତି, ଏହି ଅଭିଯାନ ପାଳନ ଅବସରରେ ସମଗ୍ର ଦେଶରେ 2 ଲକ୍ଷ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ ସିଟିୟୁ ସ୍ଥାପନ ପାଇଁ ପଦକ୍ଷେପ ନିଆଯିବ। ଜିଲ୍ଲାସ୍ତରରେ ସ୍ୱେଚ୍ଛାସେବୀ ସଂଗଠନ ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନକୁ ଏହି ୟୁନିଟ୍ରେ ସାମିଲ କରାଯିବା ନେଇ ବ୍ୟବସ୍ଥା ହୋଇଛି। ସଫାଇ ମିତ୍ର ସୁରକ୍ଷା ଶିବିରମାନ ଆୟୋଜନ କରାଯାଇ ସ୍ୱାସ୍ଥ୍ୟ ଏବଂ ପରିମଳ ସଂକ୍ରାନ୍ତ କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋହାହିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଏହି ଅବସରରେ କହିଛନ୍ତି, 2014 ମସିହାରୁ ବର୍ତ୍ତମାନ ସୁଦ୍ଧା ଦେଶରେ 11 କୋଟି ଶୌଚାଳୟ ନିର୍ମାଣ କରାଯାଇଛି, ଯାହାଦ୍ୱାରା 60 କୋଟି ଲୋକ ଉପକୃତ ହୋଇଛନ୍ତି। ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ଏହି କେନ୍ଦ୍ରାଞ୍ଚଳର ଭବିଷ୍ୟତ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଜାମ୍ମୁ କାଶ୍ମୀରର ଡୋଡାସ୍ଥିତ ସ୍ୱୋର୍ଟସ୍ ଷ୍ଟାଡିୟମ୍ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସୁରକ୍ଷିତ ଏବଂ ବିକାଶୋନ୍ମୁଖୀ ଜାମ୍ମୁ କାଶ୍ମୀର ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି। କେତେକ ରାଜନୈତିକ ଦଳଙ୍କ ପରିବାର ସୁରକ୍ଷା ରାଜନୀତି ଯୋଗୁଁ ଜାମ୍ମୁ କାଶ୍ମୀରର ଶିଶୁ ଏବଂ ଯୁବବର୍ଗ ଅବହେଳିତ ହେଉଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜାମ୍ମୁ କାଶ୍ମୀରର ପ୍ରତ୍ୟେକ ଶିଶୁଙ୍କର ଉନ୍ନତ ଶିକ୍ଷା ପାଇବାର ଅଧିକାର ରହିଛି। ବିଜେପି ସରକାର ଏଥିପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ବିଜେପି ସରକାର ଗଠନ କରି ଡୋଡାରେ ପ୍ରସ୍ତାବିତ ମେଡିକାଲ କଲେଜ ସାକାର ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଏବଂ ପୋଷଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭାରତ ବିଶ୍ୱର ସର୍ବବୃହତ ଖାଦ୍ୟଭିତ୍ତିକ ନିରାପତ୍ତା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି। ବ୍ରାଜିଲର କୁୟାବାଠାରେ ଅନୁଷ୍ଠିତ G20 କୃଷି ମନ୍ତ୍ରୀସ୍ତରୀୟ ବୈଠକକୁ ଆଜି ସମ୍ବୋଧିତ କରି କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ଏହା କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ କୃଷି ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି। କୃଷିଜୀବୀଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ସାମାଜିକ, ନିରନ୍ତର ପରିବେଶ, କୃଷି ସମୃଦ୍ଧି ଆଦି କ୍ଷେତ୍ରରେ ସରକାରଙ୍କର ପ୍ରତିବଦ୍ଧତା ଉପରେ ମନ୍ତ୍ରୀ ଶ୍ରୀ ଠାକୁର ଆଲୋକପାତ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶକୁ ଏକଜୁଟ୍ ରଖିବା କ୍ଷେତ୍ରରେ ହିନ୍ଦୀ ଭାଷା ଅଭୂତପୂର୍ବ ଭୂମିକା ନିର୍ବାହ କରୁଛି। ସେ କହିଛନ୍ତି ହିନ୍ଦୀ ଏବଂ ଅନ୍ୟ ଭାଷା ମଧ୍ୟରେ କୌଣସି ପ୍ରତିଯୋଗିତା ନାହିଁ। ଆଜି ନୂଆଦିଲ୍ଲୀରେ ରାଜଭାଷା ହୀରକ ଜୟନ୍ତୀ ସମାରୋହ ଏବଂ ଚତୁର୍ଥ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ସମସ୍ତ ଭାଷାକୁ ମଜବୁତ କରିପାରିଲେ ଏକ ମଜବୁତ ଦେଶ ନିର୍ମାଣ ହୋଇପାରିବ। ସେ କହିଛନ୍ତି ଜାତୀୟ ଶିକ୍ଷାନୀତିରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ଲାଗି ବ୍ୟବସ୍ଥା କରାଯାଇଛି। ଆଜି ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଶ୍ରୀ ଶାହା କହିଛନ୍ତି 1949 ଆଜିର ଦିନରେ ଭାରତର ସମ୍ଭିଧାନ ସଭା ହିନ୍ଦୀ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିଥିଲେ। ଶ୍ରୀ ଶାହା କହିଛନ୍ତି ହିନ୍ଦୀ ଦିବସ 75 ବର୍ଷ ପୂରଣ କରିଛି ଏବଂ ହିନ୍ଦୀକୁ ସରକାରୀ ଭାଷା ଭାବେ ଗ୍ରହଣ କରିବାର ହୀରକ ଜୟନ୍ତୀ ପାଳନ କରାଯାଉଛି। ସମସ୍ତ ଭାରତୀୟ ଭାଷା ଆମ ଦେଶ ପାଇଁ ଗୌରବ ଏବଂ ଐତିହ୍ୟର ଭାଷା ପାଲଟିଛି। ସେ ଭାଷାଗୁଡ଼ିକୁ ସମୃଦ୍ଧ କରିପାରିଲେ ବିକାଶ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ବିଶ୍ୱସ୍ତରରେ ହିନ୍ଦୀ ଭାଷାର ଗୁରୁତ୍ୱ ବିଷୟରେ କହିଛନ୍ତି। ଓଡ଼ିଶାରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ପରିବାରର ସମସ୍ତ ଯୋଗ୍ୟ ମହିଳା ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଆଜି ଆକାଶବାଣୀ କଟକ କେନ୍ଦ୍ର ପରିସରରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଚାରା ରୋପଣ କରିବା ପରେ ସେ ଏହା କହିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଓଡ଼ିଶା ଆସି ଯୋଜନାର ଶୁଭାରମ୍ଭ କରିବେ। ସେ କହିଛନ୍ତି
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଖେ ପହଞ୍ଚୁ, ଇଏ ଆମ ସମସ୍ତଙ୍କର ପ୍ରୟାସ ହେବା ଦରକାର। ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି, ଲୋକାର୍ପିତ କରିବେ। ସୁଭଦ୍ରା ଯୋଜନା ମା'ମାନଙ୍କୁ ମିଳିବା ଆରମ୍ଭ ହେବ। ଶେଷ ହିତାଧିକାରୀ ନ ମିଳିବା ପର୍ଯ୍ୟନ୍ତ ସୁଭଦ୍ରାରେ ରେଜିଷ୍ଟ୍ରେସନ ଚାଲୁ ରହିବ। ସରକାର ପ୍ରତିବଦ୍ଧତା ଅଛି କି ଯେତେ ଅଧିକରୁ ଅଧିକ ଲୋକ ଯୋଡ଼ି ହେବେ ହିତାଧିକାରୀ, ସମସ୍ତଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ।
କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଦେଶରେ ବିଜ୍ଞାନ, ଶିଳ୍ପ, ଆଇନ ଏବଂ କ୍ରୀଡ଼ା କ୍ଷେତ୍ରରେ ପାର୍ସୀ ସମ୍ପ୍ରଦାୟଙ୍କର ଯଥେଷ୍ଟ ଅବଦାନ ରହିଛି। ମୁମ୍ବାଇଠାରେ ପାର୍ସୀ ଐତିହ୍ୟ ପର୍ଯ୍ୟବେସିତ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ରିଜିଜୁ ଦେଶରେ ପାର୍ସୀ ସମ୍ପ୍ରଦାୟ ଲୋକସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ସରକାର ଜିଓ ପାର୍ସୀ ଯୋଜନା ପ୍ରଣୟନ କରିଛନ୍ତି ବୋଲି କହିଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ୱାକଫ ସଂଶୋଧନ ବିଲ୍ ନେଇ କୌଣସି ମିଥ୍ୟା ପ୍ରଚାରକୁ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ପ୍ରସ୍ତୁତ ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ସଂଶୋଧନ ନେଇ ବିଭିନ୍ନ ବ୍ୟକ୍ତି ଏବଂ ଅନୁଷ୍ଠାନଠାରୁ ମତାମତ ଗ୍ରହଣ କରୁଥିବା ସେ କହିଛନ୍ତି। ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। କିସ୍ତିୱାର, ଉଦ୍ଧମପୁର, ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାରେ ଏହି ଅଭିଯାନ କରାଯାଇଛି। ସମ୍ପ୍ରତି ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଜାମ୍ମୁର ଆକାଶବାଣୀ ସମ୍ଭାଦଦାତା କହିଛନ୍ତି ଆଜି ଦ୍ୱିତୀୟ ଦିନ ପାଇଁ କିସ୍ତୱାର ଜିଲ୍ଲା ଅନ୍ତର୍ଗତ ଚତ୍ରୋ ଅଞ୍ଚଳର ଫିଙ୍ଗନାଲ ଦୁଗୁଡ଼ା ଜଙ୍ଗଲାଞ୍ଚଳରେ ମିଳିତ ତଲାସୀ ଅଭିଯାନ ଅନୁଷ୍ଠିତ ହୋଇଥିଲା। ସେଠାରେ ଏକ ବଡ଼ ଅଞ୍ଚଳକୁ ଘେରାଉ କରାଯାଇ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଉପକରଣ ମାଧ୍ୟମରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ତଲାସୀ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଅନ୍ଧାର ଏବଂ ଘଞ୍ଚ ଅଞ୍ଚଳର ସୁଯୋଗ ନେଇ ଆତଙ୍କବାଦୀମାନେ ଲୁଚିଯାଇଛନ୍ତି। ଉଦ୍ଧମପୁର ଜିଲ୍ଲାର ବସନ୍ତଗଡ଼ ଅଞ୍ଚଳର ଖଣ୍ଡାରା ଟପ୍, କୁଦୁଆ ଏବଂ ରାଇଚକ ଆଦି ସ୍ଥାନରେ ତଲାସୀ ଅଭିଯାନ ଚାଲିଛି। ସେହିଭଳି ରାଜୌରୀ ଜିଲ୍ଲାର ନୌସେରା ଏବଂ ଥାନାମଣ୍ଡି ଏବଂ ପୁଚ୍ ସୁରାନକୋଟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଥିବା ଆମ ଆକାଶବାଣୀ ସମ୍ଭାଦଦାତା ସୂଚନା ଦେଇଛନ୍ତି। ପୁରୁଷ ଏସିଆ କପ୍ ହକି ଚମ୍ପିୟନ୍ସିପ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ପାକିସ୍ତାନକୁ 2-1 ପରାସ୍ତ କରିଛି। ଚୀନ୍ର ହୁଲୁନ୍ବ୍ୟୁରେ ଚାଲିଥିବା ଏହି ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ପାକିସ୍ତାନ ପକ୍ଷରୁ ଅହମ୍ମଦ ନଦିମ୍ ଖେଳର 8 ମିନିଟ୍ରେ ଗୋଲ୍ କରି ପାକିସ୍ତାନ ପାଇଁ ଉତ୍ସାହ ସୃଷ୍ଟି କରିଥିଲେ। ଭାରତୀୟ ଅଧିନାୟକ ହରମନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣର ଜରିଆରେ 2 ଗୋଲ୍ ସ୍କୋର କରି ଭାରତକୁ ବିଜୟୀ କରାଇଥିଲେ। ଆସନ୍ତାକାଲିଠାରୁ ତିନିଦିନିଆ ଝାଡ଼ଖଣ୍ଡ, ଗୁଜରାଟ ଏବଂ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 17 ତାରିଖରୁ ସମଗ୍ର ଦେଶରେ ପାଳନ ହେବ ସ୍ୱଚ୍ଛତା ହିଁ ସେବା ଅଭିଯାନ। ସମସ୍ତ ଭାଷାକୁ ମଜବୁତ କରିପାରିଲେ ଏକ ମଜବୁତ ଦେଶ ନିର୍ମାଣ ହୋଇପାରିବ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଓଡ଼ିଶାରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ପରିବାରର ସମସ୍ତ ଯୋଗ୍ୟ ମହିଳା ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ପୁରୁଷ ଏସିଆ କପ୍ ହକି ଚମ୍ପିୟନ୍ସିପ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ 2-1 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।